ରାତି 12 ବାଜିଗଲା। ତମ ଘରେ ଚାଲିଥିବା କୋଳାହଳ ବି ଧୀରେ ଧୀରେ ଶାନ୍ତ ପଡ଼ିଗଲା। କାଁ ବାହା କିଛି ବନ୍ଧୁବାନ୍ଧବଙ୍କ ଟୁପୁର ଟାପର କଥାବାର୍ତ୍ତା ଛଡ଼ା ଆଉ କିଛି ବି ଶୁଭୁନଥାଏ। ଛିଙ୍କାରିର ରୁମ୍ଛୁମ୍ ସ୍ୱର ଆଉ ରଜନୀଗନ୍ଧାର ମହକରେ ଛୁମି ଉଠୁଥାଏ ସାରା ଘରଟି, ଆଉ ମୋ ହୃଦୟଟା ଏକ ଅଜଣା ଭୟରେ ଥରି ଉଠୁଥାଏ ଆଉ ପୁଣି ରହିଯାଉଥାଏ। ଦୀପର ସ୍ୱଳ୍ପ ଆଲୁଅରେ ଛାତି ଖାଲି ଗଦଗଦ ହେଇଥାଏ। ସବୁ କଳ୍ପନାର ଅନ୍ତ ଘଟେଇ ଧୀରେ ଧୀରେ ପାଦ ଚିପି ଚିପି ତମେ ଆସିଲ। ସବୁ ଜାଣିବି ନ ଜାଣିବାର ଆଉ ସବୁ ଦେଖିବି ନ ଦେଖିବାର ଅଭିନୟ କରୁଥାଏ ମୁଁ। ତମ ଚେହେରାରୁ ବି ଜଣାପଡ଼ୁଥାଏ ଯେ ତମ ଭିତରେ ବି ନିଶ୍ଚୟ କିଛି ଡର ଅଛି। ଶେଷରେ ତମେ ଆସିଲ ଆଉ ମୋ ପାଖରେ ବସିଲ। 5 ମିନିଟ୍ ଆମ ଦୁଇଜଣଙ୍କ ଭିତରେ ସେମିତି ନିରବତା। ତାପରେ ମୁଁ ଆଡ଼େ ଯାଇ ମୋତେ ପଚାରିଲ,
ଏଇ ସଞ୍ଚିତା କ'ଣ ଭାବୁଛ? କ'ଣ ମୁଁ ଆଡ଼େ ଟିକେ ବି ଚାହିଁବନି ନା? ମୋ ପାଖରେ ବସିବା ତମକୁ ଭଲ ଲାଗୁନି?
2 ମିନିଟ୍ ନିରବ ରହି ତଳ ମୁହଁ କରି ମୁଁ କହିଲି, ନା ନା ସମ୍ପର୍କ। ତାପରେ ତମେ କହିଲ,
ପ୍ଲିଜ୍ ପ୍ଲିଜ୍ ସଞ୍ଚିତା, ଆରେ ଆରେ ଟିକେ ମୋ ଆଡ଼କୁ ଚାହ ନା।
ତଥାପି ମୋତେ ଚାହିଁବାକୁ ଡର ଲାଗିଲା। ତାପରେ ତମର ସେ ଫୁଲ ପରି ନରମ ହାତରେ ମୋ ଲାଜୁଆ ଓଠକୁ ଛୁଇଁକି ତମେ କହିଲ,
ସଞ୍ଚିତା ଟିକେ ମୋ ଆଡ଼େ ଚାହ। ମୁଁ ଜାଣିଛି ତମକୁ ଡର ଲାଗୁଛି, ହେଲେ ତମେ କୁହ ମୋତେ ବି କ'ଣ ଡର ଲାଗୁନି?
ହଁ ସମ୍ପର୍କ, ମୋତେ ଭାରି ଡର ଲାଗୁଛି, ଆଉ ଛାତି ଭିତରଟା କେମିତି ଗୋଟେ କମ୍ପନ ସୃଷ୍ଟି ହେଉଛି।
ଦେଖ ସଞ୍ଚିତା, ତମର ଯାହା ହେଉଛି ମୋର ବି ଠିକ୍ ସେଇଆ ହେଉଛି, ହେଲେ ରାତି ବଢ଼ିବା ସହିତ ଏ ରଜନୀଗନ୍ଧାର ବାସ ବି ଧୀରେ ଧୀରେ ମଉଳି ଯାଉଛି। କିଛି ତ କୁହ, ଏ ଦୀପର ଆଲୁଅ ବି ପ୍ରଶମିତ ହେଉଛି ନା?
ସମ୍ପର୍କ, ମୁଁ କ'ଣ କହିବି, ତମେ କୁହ ମୁଁ ଶୁଣୁଛି। ମୁଁ ତମକୁ ଡରିନି ମ, ହେଲେ ଖାଲି ମୁହୂର୍ତ୍ତଟା କାହିଁକି କେଜାଣି ଟିକେ ଅଖାଡ଼ୁଆ ଲାଗୁଛି।
ସଞ୍ଚିତା ଟିକେ ମନେ ପକେଇଲ, ମନେ ପକେଇଲ 2012 ସାନଘାଗରାର ସେ ପିକନିକ କଥା, ତମର ମନେ ଅଛି ନା ନାହିଁ?
ହଁ ସମ୍ପର୍କ, ଅତୀତଟା ଗୋଟେ ଏମିତି ଫୁଲ, ଯେତେ ବାସି ହୁଏ ସେତେ ବାସୁଥାଏ। ଏତେ ଶୀଘ୍ର କ'ଣ ସେ ମିଠା ସ୍ମୃତିକୁ ଫୁଲି ହେବ?
ଠିକ୍ କହିଛ ସଞ୍ଚିତା, ଝରଣା ପାଖରେ ତମେ ଠିଆ ହେଇଥିଲ ଆଉ ତୁମ ପାଦରୁ ହଠାତ୍ ଦାମିକିଆ ହିଲ୍ଟା ପାଣିରେ ଭାସିଗଲା। ତମ ଗ୍ରୁପ୍ରେ ଥିବା 7-8 ଜଣ ଝିଅ ଖାଲି ଗଲା ଗଲା ବୋଲି ଚିତ୍କାର କଲେ,
ହେଲେ ହେଲେ କେହି ବି ପାଣି ସୁଅରେ ପଶୁ ନଥାନ୍ତି, ଆଉ ହଠାତ୍ ହଠାତ୍ ତମେ ପାଣିକୁ ଡେଇଁ ପଡ଼ିଲ ଆଉ ପହଁରିକି ଯାଇ ମୋ ହିଲ୍ଟିକି ନେଇ ଆସିଲ। ଅବଶ୍ୟ ତମ ଗ୍ରୁପ୍ର ପିଲାମାନେ ମନା କରୁଥିଲେ।
ସେ ପିକନିକ୍ରୁ ଆରମ୍ଭ ହୋଇଥିଲା ଆମ ପ୍ରେମର ଆଦ୍ୟ ଯାତ୍ରା, ଯୋଉ ଯାତ୍ରା ଶେଷ ହୋଇଛି ଆଜିର ଏ ମଧୁର ମୁହୂର୍ତ୍ତରେ। ଆଉ ଡେରି କରନି, ଆସ ପାଖକୁ ଆସ,
ଟିକେ ଟିକେ ରୁହ ସମ୍ପର୍କ। ମୋ ଛାତି ଭିତରଟା କାହିଁ କ'ଣ ହେଇଯାଉଛି, ଆଉ ଦେହଟା ଭାରି ସିଧେଇ ଉଠୁଛି, ସତରେ ବହୁତ ଡର ଲାଗୁଛି।
ନାହିଁ ସଞ୍ଚିତା, ଯଜ୍ଞର ପ୍ରଥମ ଅଗ୍ନିସ୍ପର୍ଶ ଦାସହୀନ କମ୍ ଶକ୍ତି ସମ୍ପନ୍ନ ହୋଇଥାଏ, ହେଲେ ଧୀରେ ଧୀରେ ତାହା ଏକ ପ୍ରଜ୍ଜଳିତ ଅଗ୍ନିକୁଣ୍ଡରେ ପରିଣତ ହୋଇଯାଏ।
ମୁଁ ଜାଣିଛି ସମ୍ପର୍କ, ହେଲେ କାହିଁକି କେଜାଣି ମୋତେ ଭାରି ଲାଜ ଲାଗୁଛି, ଆଉ ଗୋଟେ ଅଜଣା ଭୟ ବି ଖାଲି ଗ୍ରାସ କରୁଛି।
ନାହିଁ ସଞ୍ଚିତା, ଏ ଦେହରେ ଲାଗିଥିବା ପ୍ରଥମ ଅଗ୍ନିକୁ ତମେ ଖାଲି ତମ ପ୍ରେମର ଗୁରୁତ୍ୱ ଟିକେ ନିକ୍ଷେପ କର, ଆଉ ଧୀରେ 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 ସବୁ ଲାଜ ଦୂରେଇ ଯିବ, ସବୁ ଭୟ ବି ଉଭେଇ ଯିବ। ଆସ ଆସ ସଞ୍ଚିତା, ମୋ ପାଖକୁ ଟିକେ पाखे आसो
संपर्क तम हाथ नरम स्पर्शे मो देह के गोटे सिंहर खेली सारी आम बाहू बंधन हजि जावाक चाहू
तेज आस आस संचिता ये फुलर सेजरे मो पुलकित हृदय सिंहासन आसी बसी जाओ आवक साजी तुमको राजजमा पी सेवा करूए
संपर्क तुम मत तुम बाहू बंधन हजे मोर अथय मन को तुम थय कर दि संपर्क थय कर दि संपर्क
आस
संपर्क
मोर भी मन मंदिर
संपर्क
संचित रूपक फूल को साउटिया
संपर्क
अपेक्षा कर
I love you too much,
Sanchita.
Oh, Samparka.
I love you too much.